6:18। ଦିନେ ଦାଉଦ ନିଜ ଗୃହର ଛାତ ଉପରେ ଚାଲୁଥିଲେ, ସେ ଜଣେ ସୁନ୍ଦରୀ ସ୍ତ୍ରୀ ଗାଧୋଉଥିବାର ଦେଖିଲେ। ତାହାକୁ ନିଜର କରିବାକୁ ଦାଉଦ ଇଚ୍ଛା ପ୍ରକାଶ କଲେ। ସେ ସ୍ତ୍ରୀର ନାମ ଥିଲା ବତ୍ସେବା। ସେ ଉରିଅର ଭାର୍ଯ୍ୟା ଥିଲେ, ଯିଏକି ଦାଉଦଙ୍କ ସୈନ୍ୟ ଦଳରେ କାର୍ଯ୍ୟ କରୁଥିଲେ। ଉରିଅ ଇସ୍ରାଏଲର ଶତ୍ରୁ ବିରୁଦ୍ଧରେ ଯୁଦ୍ଧକୁ ଯାଇଥିଲେ। ସୈନ୍ୟ ଦଳର ନେତାଙ୍କୁ ଖବର ଦେଇ ଦାଉଦ କହିଲେ, ଉରିଅ ଯେପରି ଯୁଦ୍ଧରେ ମରିବ ସେପରି ପ୍ରସ୍ତୁତ କର। ପରେ ଦାଉଦ ବତ୍ସେବାକୁ ନିଜର ସ୍ତ୍ରୀ ରୂପେ ନେଲେ। ଏଥିରେ ଈଶ୍ୱର ସନ୍ତୁଷ୍ଟ ନହେଲେ, ତେଣୁ ସେମାନଙ୍କର ପ୍ରଥମ ସନ୍ତାନର ମୃତ୍ୟୁ ହେଲା। ଦାଉଦ ଯେଉଁ ଜଘନ୍ୟ ପାପ କରିଅଛନ୍ତି ସେଥିପାଇଁ ଈଶ୍ୱରଙ୍କ ଠାରେ କ୍ଷମା ପ୍ରାର୍ଥନା କଲେ।